ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନା ସହିତେ ଓଡ଼ିଆ ହିନ୍ଦୀ ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ଆର୍ ଓଡ଼ିଆ ଭାଷାତି ଅନୁସନ୍ଧାନ ଆର୍ ଗବେଷଣା ଲାଗି ଗୋଟିଏ ଇଣ୍ଟର ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ସ୍ଥାପନା ଲାଗି ଦାବି କରିଛନ୍। ଗଲାକାଲ ନୂଆଦିଲ୍ଲୀନୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାତି କେନ୍ଦ୍ରୀୟ ହିନ୍ଦୀ ସମିତିର ବୈଠକଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ଅଏତକା ହିନ୍ଦୀ ଶିକ୍ଷକ ସୃଷ୍ଟି ଆର୍ ହିନ୍ଦୀ ସାହିତ୍ୟକେ ତହକାବାର ଲାଗି ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନର ଦରକାର ରହିଛି। ସେନ୍ତା ଓଡ଼ିଆ ଆର୍ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଦୁଇ ଭାଷାର ସାହିତ୍ୟ କୃତି ଆର୍ ଅଲଗା ଲେଖାମାନଙ୍କର ଅନୁବାଦ ଦରକାର ଅଛି। ଏଥିଲାଗି କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସାହସ୍ତି ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍। ହିନ୍ଦୀ ଆର୍ ଓଡ଼ିଆ ଭାଷାଥି ଆଉ ସାହିତ୍ୟ ଭିତରେ ଅଏତକା ସାଂସ୍କୃତିକ ବିନିମୟ ଲାଗି ଜାତୀୟ ଆର୍ ରାଜ୍ୟ ସ୍ତରନୁ ଅଏତକା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ଦରକାର ଅଛି ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାତି ଧାନ ସଂଗ୍ରହ ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଧାନଗିନା ପ୍ରକ୍ରିୟାକେ ସ୍ୱଚ୍ଛ ଆର୍ ସରଳ କରବାର ଉପରେ ଜୋର୍ ଦିଆଯାଇଥିଲା। କେନ୍ସି ପ୍ରକାରର ଅସୁବିଧା ହେଲେ ଚାଷୀମାନେ ଟୋଲ୍ ଫ୍ରି ନମ୍ଘର 1967 ଫୋନ୍ କରିପାରିବେ। ଆଘର ବଛରନୁ ଏ ବଛର 30 ସିଟ୍ ଥିବାର କଲ୍ ସେଣ୍ଟର ଖୋଲାଯାଇଛି। ଧାନଘିନା କାମକେ ଦଲାଲ ମୁକ୍ତ କରବାର ଲାଗି ଯାଞ୍ଚ ବ୍ୟବସ୍ଥାକେ କଡ଼ାକଡ଼ି କରାଯିବାର ସହିତେ ଦୋଷୀଙ୍କର ବିରୋଧନ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ବୈଠକଟି ସ୍ଥିର କରାଯାଇଛି। ଏତାର ସହିତେ ମିଲରମାନଙ୍କର ସମସ୍ୟା ଆର୍ ଦାବି ବିଷୟ ବି ଆଲୋଚନା କରାଯାଇଥିଲା। ରାଜ୍ୟ ଓମ୍ଫେଡ୍ ଆଇବା 2 ଭିତରେ ଆହୁରି 2 ଲିଟର ଗୁରସ ଘିନ୍ବା ଆର୍ ବିକ୍ରି କରବାରକେ ନିଷ୍ପତ୍ତି ନିଆଯାଇଛି। ଗଲାକାଲି ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାତି ହୋଇଥିବା ରାଜ୍ୟସ୍ତରୀୟ ବୈଠକଟି ଗ୍ରାମାଞ୍ଚଳର ଗ୍ରାହକମାନଙ୍କୁ ଓମ୍ଫେଡ୍ର ଗୁଣାତ୍ମକ ଦୁଗ୍ଧଜାତୀୟ ଦରବ ଯୋଗାବାର ଲାଗି ପଞ୍ଚାୟତ ସ୍ତରନୁ ପହିଲା କ୍ଷେପେ 20 କ୍ଷୀରଧାରା ଖୋଲ୍ବାରକେ ସ୍ଥିର କରାଯାଇଛି। ଲୋକର ଚାହିଦାକେ ଦେଖିକରି ଆୟବାର ଦିନେ ଅଲଗା ପଞ୍ଚାୟତମାନଙ୍କେ ଭିଲ୍ ଏ କ୍ଷୀରଧାରା ଖୋଲାଯିବା। ଯୁବ ଉଦ୍ୟୋଗୀମାନଙ୍କ ଲାଗି ଓଡ଼ିଶା ଗୋଟିଏ ଦକ୍ଷତା ଭିତ୍ତିକ ହବ୍ ହୋଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ହୋଇଥିବା ବିପିୟୁଟି ଟେକ୍ କାର୍ନିଭାଲ 2024 ଉଦ୍ଘାଟନ କରିକରି ରାଜ୍ୟପାଳ କହିଛନ୍ତି ଯେ ଯୁବପିଢ଼ିକେ ଦକ୍ଷ କରବାର, ସେମାନଙ୍କୁ ନିଯୁକ୍ତି ଦେବାର ଆର୍ ଓଡ଼ିଶାକେ ବିଶ୍ୱ ଦକ୍ଷତା ରାଜଧାନୀ କରବାର ଲାଗି ରାଜ୍ୟ ଦେଶ ସାଙ୍ଗେ କାମ କରୁଛି। ହେଲେ ଛାତ୍ରଛାତ୍ରୀମାନଙ୍କୁ ଖାଲି ସେମାନଙ୍କର ବୈଷୟିକ ଦକ୍ଷତାର ବିକାଶ କରବାର ଦରକାର ସହିତେ ଦଲଗତ କାମ ଆର୍ ଚିନ୍ତାଧାରା ବାଗିର ଜରୁରୀ କୌଶଳର ଭିଲ୍ ବିକାଶ କରବାରକେ ପଡ଼ବା ବୋଲିକରି ରାଜ୍ୟପାଳ କହିଛନ୍ତି। କାର୍ଯ୍ୟକ୍ରମଟି ବୈଷୟିକ ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇକରି ସରକାର ବୈଷୟିକ ଶିକ୍ଷାକେ ଅଗ୍ରାଧିକାର ଦେଉଛନ୍ତି ବୋଲିକରି କହିଥିଲେ। ଏ ଅବସରରେ ବିପିୟୁଟି ଆର୍ ଜାତୀୟ ଗବେଷଣା ବିକାଶ ପ୍ରତିଷ୍ଠାନ ଭିତରେ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଜନସ୍ୱାସ୍ଥ୍ୟ ନିରୀକ୍ଷଣଟି ଉଲ୍ଲେଖନୀୟ କାମ ଲାଗି ରାଜ୍ୟ ନିରୀକ୍ଷଣ ୟୁନିଟ୍କେ ସମ୍ବର୍ଦ୍ଧିତ କରାଯାଇଛି। ନୂଆଦିଲ୍ଲୀଠାରେ ହୋଇଥିବା ଆଇଡିଏସ୍ପିର ଗୋଟିଏ କାର୍ଯ୍ୟକ୍ରମଟି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ବିଭାଗ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ପ୍ରମିଳା ବରାଳ ଆର୍ ଯୁଗ୍ମ ନିର୍ଦ୍ଦେଶକ ଆର୍ ଏସ୍ଏସ୍ଓ ଆଇଡିଏସ୍ପି ଡକ୍ଟର ଅଶୋକ କୁମାର ପାଇକରାୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କନୁ ଏ ସମ୍ମାନ ଗ୍ରହଣ କରିଛନ୍ତି। ରାଜ୍ୟ ନିରୀକ୍ଷଣ ୟୁନିଟ୍ ବନ୍ୟା ବାତ୍ୟା ବିପର୍ଯ୍ୟୟ ସମିତି 24 କାମ କରିକରି ଭିନ୍ ଭିନ୍ ବେମାରୀ ଠିକ୍ ସମିତି ଚିହ୍ନଟ କରବାର ସହିତ ସେସବୁ ମୁକାବିଲା ସୁନିଶ୍ଚିତ କରସି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ନଜ୍ ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଭି ଶ୍ରୀରାମ ଗଲାକାଲି ଭୁବନେଶ୍ୱରରୁ ଭେଟିକରି ଆଲୋଚନା କରିଛନ୍। ନଜ୍ ଫାଉଣ୍ଡେସନ ଦାଦନ ଶ୍ରମିକଙ୍କ ସାଙ୍ଗେ ସିଧାସଳଖ ଯୋଡ଼ି ହୋଇକରି ସେମାନଙ୍କର ଦକ୍ଷତା ଅନୁସାରେ ଆୟପନ୍ଥା ଯୋଗାବାର ଲାଗି ରାଜ୍ୟ ସରକାରଙ୍କ ସଙ୍ଗେ ମିଶିକରି କାମ କରବାରକେ ଆଗ୍ରହୀ ବୋଲିକରି ସେ ପ୍ରସ୍ତାବ ଦେଇଥିଲେ। ସାକ୍ଷାତ ଆଲୋଚନା ସମିତି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଆର୍ ନଜ୍ ପ୍ରତିଷ୍ଠାନର ସିୟୁଆର୍ ଫାଉଣ୍ଡେସନ ଅତୁଲ ସଜିଆ ଉପସ୍ଥିତ ଥିଲେ। ସମ୍ବଲପୁର ସହରର କେତେଟା ଇଲାକାନୁ ଗ୍ରିଡ୍ ସବ୍ଷ୍ଟେସନର ବାର୍ଷିକ ରକ୍ଷଣାବେକ୍ଷଣ ଲାଗି ଆଜି ସକାଳ 7:30 ଉପରବେଳା 5 ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ଅଇଁଠାପାଲି କ୍ଷେତ୍ରାଜପୁର ରେମେଡ୍ ବୁଢ଼ାରଜା ବଡ଼ସଡ଼କ ରେଙ୍ଗାଲି ଧନୁପାଲି ମୁଦିପଡ଼ା ପେନ୍ସନପଡ଼ା ସୁନାପାଲି ଏରିଆନୁ ବିଜୁଳି କାଟ୍ ହେବା ବୋଲିକରି ଓପିଟିସିଏଲ୍ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଆଇବା 15 ଉତ୍ତରୁ ଥଣ୍ଡା ବଢ଼ିବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟ ଉତ୍ତର ପଶ୍ଚିମ ଦିଗୁ ଲଗାତାର ଥଣ୍ଡା ଆର୍ ଶୁଖା ପବନ ବହିବାରଟା ବଢ଼ୁଥିବାରୁ ତାପମାତ୍ରା କମ୍ବା। ଏଛେନ୍ ରାଜ୍ୟର କେତେଟା ଜାଗାରୁ ରାତିର ତାପମାତ୍ରା କମୁଛି। ଗଲାକାଲି ଫୁଲବାଣୀନୁ ତାପମାତ୍ରା 17 ସେଲ୍ସିୟସ୍ ଥିବାର ବେଳେ ସୁନ୍ଦରଗଡ଼ରୁ 17.2 ଆର୍ ଝାରସୁଗୁଡ଼ାନୁ 17.4 ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଛନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।